ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଏବଂ ଗ୍ରାମ ସ୍ୱରାଜ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଭିଭିଜି ରାମଜୀ ଆଇନ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ସମେତ 55ଟି ସାହିତ୍ୟକୃତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାୟୁ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ କଟକ ଓ ଭୁବନେଶ୍ୱରରେ ଆଜିଠାରୁ ଲାଗୁ ହେଲା କଟକଣା। ପଞ୍ଚାୟତଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ମହିଳାମାନଙ୍କୁ ପାଣି ପଞ୍ଚାୟତ ବ୍ୟବସ୍ଥାରେ ସାମିଲ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଆରମ୍ଭ ହେଲା ପାଣି ପଞ୍ଚାୟତ ପକ୍ଷ ଏବଂ ଷଷ୍ଠ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ। ବିକଶିତ ଭାରତ ଜି ରାମଜୀ ଆଇନର ଉପାଦେୟତା ଏବଂ ଏହାର ଲକ୍ଷ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯାଇ ଦୁର୍ନୀତି ହଟାଇବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ। ଗ୍ରାମ ସ୍ୱରାଜ ଲକ୍ଷ୍ୟକୁ ପୂରଣ କରି 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଏହି ଆଇନରେ ବ୍ୟବସ୍ଥା ରହିଛି। ଏହି ଯୋଜନା ଅଧୀନରେ ବାର୍ଷିକ କର୍ମନିଯୁକ୍ତି ଅବଧିକୁ 100ରୁ 125 ଦିନକୁ ବୃଦ୍ଧି କରାଯାଇଛି। ସେହିପରି 260 ପ୍ରକାରର ଛୋଟବଡ଼ କାମ ମଧ୍ୟରୁ ଜଳ ସୁରକ୍ଷା, ଗ୍ରାମାଞ୍ଚଳ ଭିତ୍ତିଭୂମି, ଜୀବିକା ସୁରକ୍ଷା ଓ ଜଳବାୟୁ ସୁରକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ନୂଆ ଆଇନରେ କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅମଳ ସମୟରେ କାମ ପ୍ରଦାନକୁ ବନ୍ଦ କରାଯାଇଛି। ଏହାଦ୍ୱାରା କୃଷି କ୍ଷେତ୍ରରେ ଶ୍ରମିକ ଅଭାବ ଏବଂ ମଜୁରୀ ବୃଦ୍ଧି ସମସ୍ୟାକୁ ରୋକାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଏକମାତ୍ର ଲକ୍ଷ୍ୟ ତାହା ହେଉଛି 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବା, ଆଉ ସେଥିପାଇଁ ଏହି ଆଇନର ନାମକରଣ ହିଁ ବିକଶିତ ଭାରତର ଲକ୍ଷ୍ୟକୁ ଏଥିରେ ଯୋଡ଼ା ଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାତ୍ମା ଗାନ୍ଧୀଙ୍କର ଗ୍ରାମ୍ୟ ସ୍ୱରୋଜଗାରର ଲକ୍ଷ୍ୟକୁ ବାସ୍ତବରେ କିଭଳି ଭାବରେ ହାସଲ କରାଯାଇପାରିବ, କେବଳ ତାଙ୍କର ନାମକୁ ବ୍ୟବହାର କରି କୌଣସି ରାଜନୈତିକ ଫାଇଦା ଉଠାଇବା ଏହି ଆଇନର ବା ଏ ମିଶନର ଆଦୌ ଲକ୍ଷ୍ୟ ନୁହେଁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କର ବିକଶିତ ଭାରତ 2047 ପରିକଳ୍ପନାରେ କୃଷକ ଏବଂ ଶ୍ରମିକମାନଙ୍କର ଅଧିକାର ଯେପରି ସୁରକ୍ଷିତ ରହିପାରିବ ସେ ଦିଗରେ ଏହି ଆଇନରେ ବ୍ୟାପକ ଭାବରେ ବ୍ୟବସ୍ଥା କରାଯାଇଛି।
ଆଇନର ସଫଳ ରୂପାୟନ ପାଇଁ ବୈଷୟିକ ଜ୍ଞାନକୌଶଳକୁ ବ୍ୟାପକ ବ୍ୟବହାର କରାଯାଇ ଏଥିରେ ସ୍ୱଚ୍ଛତା ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନିଯୁକ୍ତି ଭତ୍ତା ପାଇଁ ସମୟଭିତ୍ତିକ ବ୍ୟବସ୍ଥା କରାଯାଇଛି। କାମ ମାଗିବାର 15 ଦିନ ମଧ୍ୟରେ କାମ ନ ମିଳିଲେ ଏ ବାବଦରେ ଭତ୍ତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଆ, କନ୍ନଡ, ତାମିଲ, ତେଲୁଗୁ ଓ ମାଲାୟଲମ୍ ଶାସ୍ତ୍ରୀୟ ଭାଷା ଲାଗି 55ଟି ସାହିତ୍ୟକୃତିକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉନ୍ମୋଚନ କରିଛନ୍ତି। ଏହି କୃତିଗୁଡ଼ିକ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ଅଧୀନରେ ବିକଶିତ ହୋଇଛି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଛନ୍ତି, ଭାରତୀୟ ଭାଷା ଦେଶର ସମାଜକୁ ସଂଯୋଗ କରୁଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଭାରତୀୟ ଭାଷା ଜାତୀୟ ଭାଷା ବୋଲି ଅଭିହିତ କରିଛନ୍ତି। ଗତବର୍ଷ ଦେଶର 5ଟି ଭାଷାକୁ ସେମାନଙ୍କର ପ୍ରାଚୀନ ମୌଳିକତା ଯୋଗୁଁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିଲା। ସେଗୁଡ଼ିକ ହେଉଛି ମରାଠୀ, ତେଲୁଗୁ, ବେଙ୍ଗଲୀ, ଅହମିଆ, ପାଲି ଏବଂ ପ୍ରାକୃତ। ରାଜ୍ୟର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ କୃତ୍ରିମ ବୁଦ୍ଧିମତା, ଆଇଓଟି, ରୋବୋଟିକ୍ସ ଏବଂ ସାଇବର ସୁରକ୍ଷା ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମକୁ ଆଜି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଉଦ୍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ 100ଟି ବିଦ୍ୟାଳୟର 1200 ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ। ଭଦ୍ରକ ସଂସ୍କୃତି ଭବନଠାରେ ବିଶିଷ୍ଟ ସାହିତ୍ୟିକ, ଶିକ୍ଷାବିତ୍ ସୂର୍ଯ୍ୟମଣି ବିଶ୍ୱାଳଙ୍କ ସ୍କୃତି ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରେଶ ଯୋଗ ଦେଇଛନ୍ତି। ଯୁବପିଢ଼ିମାନେ ପୂଜ୍ୟ ପୂଜାକୁ ସମ୍ମାନ ଜଣାଇ ସେମାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ସେ ପରାମର୍ଶ ଦେଇଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାପକୁ ଦୂର କରିବା ପାଇଁ ସାଇକୋ ସୋସିଆଲ୍ କାଉନ୍ସେଲିଂ ସପୋର୍ଟ ବ୍ୟବସ୍ଥା ଆଜିଠାରୁ ଆରମ୍ଭ କରିଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ସାଇକୋ ସୋସିଆଲ୍ କାଉନ୍ସେଲିଂ ସେବାର ପ୍ରଥମ ପର୍ଯ୍ୟାୟ ଆସନ୍ତା ଜୁନ୍ 1 ପର୍ଯ୍ୟନ୍ତ ଜାରି ରହିବ। ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ମାନସିକ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ। ଏହି ସେବାର ସୁବିଧା ପାଇବା ପାଇଁ ଛାତ୍ରଛାତ୍ରୀମାନେ ଟୋଲ୍ ଫ୍ରି ନମ୍ବର 1800 11 8004କୁ ଡାଏଲ୍ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ମାତ୍ରାକୁ ରୋକିବା ପାଇଁ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ଆଜିଠାରୁ ସାତ ଦିନ ପର୍ଯ୍ୟନ୍ତ କଟକ ଭୁବନେଶ୍ୱରରେ ସନ୍ଧ୍ୟା ଛଅଟାରୁ ସକାଳ ଦଶଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଜାତୀୟ ରାଜପଥରେ ଧୂଳି ନିୟନ୍ତ୍ରଣ ପାଇଁ ଦିନକୁ ତିନିଥର ପାଣି ସିଞ୍ଚନ କରାଯିବ। ବାହାରେ ଆବର୍ଜନା କିମ୍ବା ଢାବାରେ କୋଇଲା ଜାଳିବା, ସହର ମଧ୍ୟରେ ଭଙ୍ଗାରୁଜା କାର୍ଯ୍ୟ ଉପରେ କଟକଣା ଲାଗୁ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ସାତ ଦିନ ପରେ ଉଭୟ ସହରର ସ୍ଥିତିକୁ ସମୀକ୍ଷା କରାଯିବ। ଆବଶ୍ୟକ ସ୍ଥଳେ ଏହି କଟକଣାକୁ ବୃଦ୍ଧି କରାଯାଇପାରେ ବୋଲି ଜଣାପଡ଼ିଛି। ପୂର୍ବରୁ ତାଳଚେର ଓ ବାଲେଶ୍ୱରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାୟୁ ପ୍ରଦୂଷଣ ନେଇ କଟକଣା ଜାରି କରାଯାଇଛି। ପାଣି ପଞ୍ଚାୟତଗୁଡ଼ିକର ଦକ୍ଷତା ବିକାଶ ତଥା କୃଷକମାନଙ୍କୁ ଜଳସେଚନ କ୍ଷେତ୍ରରେ ସଶକ୍ତ କରିବା ଲକ୍ଷ୍ୟ ନେଇ ରାଜ୍ୟବ୍ୟାପୀ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ଜଳସମ୍ପଦ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅଧୀନରେ ପାଣି ପଞ୍ଚାୟତ ସଦସ୍ୟମାନଙ୍କୁ ତାଲିମ ପ୍ରଦାନ କରାଯିବ। 2028-29 ପର୍ଯ୍ୟନ୍ତ 80,000 ହେକ୍ଟର ସେଚାଞ୍ଚଳରେ 2,400 କିଲୋମିଟର କଂକ୍ରିଟ୍ କରଣାଳୀ ଏବଂ 60,000 ହେକ୍ଟର ସେଚାଞ୍ଚଳରେ ପୁରାତନ ଜରାଜୀର୍ଣ୍ଣ କରଣାଳୀକୁ କଂକ୍ରିଟ୍ରେ ପୁନଃନିର୍ମାଣ ପାଇଁ 1,338 କୋଟି ଟଙ୍କା ପ୍ରାବଧାନ ରହିଛି। କେନ୍ଦ୍ରର ସମୃଦ୍ଧି ଯୋଜନା ମାଧ୍ୟମରେ ସେଚାଞ୍ଚଳ ଉନ୍ନୟନର ଆଧୁନିକୀକରଣ କାର୍ଯ୍ୟକ୍ରମ ପାଇଁ ପାଇଲଟ ପ୍ରକଳ୍ପ ଗ୍ରହଣ କରାଯାଇଛି। 2,143 ସୌରଶକ୍ତି ଚାଳିତ ଗଭୀର ନଳକୂପ ମାଧ୍ୟମରେ ପ୍ରାୟ 6,500 ହେକ୍ଟର ଚାଷଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯାଇ ରବି ଏବଂ ଗ୍ରୀଷ୍ମ ଋତୁରେ ଫସଲ ଉତ୍ପାଦନ କରାଯାଉଛି। ମହିଳାମାନଙ୍କୁ ପାଣି ପଞ୍ଚାୟତରେ ସମ୍ପୃକ୍ତି ଓ ସମାନତାର ଅଧିକାର ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲା ରେଙ୍ଗାଳୀ ଦକ୍ଷିଣ ଜଳସେଚନ ମଣ୍ଡଳ ପକ୍ଷରୁ ସଚେତନା ରଥକୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଶୁଭାରମ୍ଭ କରିଛନ୍ତି। ଏହି ରଥ ବିଭିନ୍ନ ଗ୍ରାମ ପରିକ୍ରମା କରି ପାଣି ପଞ୍ଚାୟତର କାର୍ଯ୍ୟକାରିତା, ସେଚାଞ୍ଚଳ ଉନ୍ନୟନ ଓ ସେଚ ପରିଚାଳନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇବ। ବଲାଙ୍ଗୀର ଜିଲ୍ଲା ଉଠା ଜଳସେଚନ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପଯୁକ୍ତ ଜଳ ପରିଚାଳନା ପାଇଁ ଚାଷୀମାନଙ୍କୁ ବିଭାଗୀୟ ଅଧିକାରୀମାନେ ଶପଥପାଠ କରାଇଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଚାଷୀମାନଙ୍କୁ ଏହି ଦିବସ ପାଳନର ଗୁରୁତ୍ୱ ଉପରେ ଅବଗତ କରାଯାଇଥିଲା। ଜିଲ୍ଲା ପରିଷଦ ସଭାପତି ଜି ତିରୁପତି ରାଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳସମ୍ପଦର ସୁବିନିଯୋଗ କରିବା ସମ୍ପର୍କରେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟର ସବୁ ପିଏମ୍ସି ବିଦ୍ୟାଳୟରେ ପଢ଼ିବା ଗଢ଼ିବା ଓଡ଼ିଶା ପଠନ ପ୍ରୋହାହନ ସପ୍ତାହ ଆଜିଠାରୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଏହାପରେ ଜିଲ୍ଲାସ୍ତରୀୟ ପଠନ ନବସୃଜନ ପ୍ରଦର୍ଶନ ଏବଂ ରାଜ୍ୟସ୍ତରୀୟ ପଠନ ଉତ୍କର୍ଷ ମେଳା ଆୟୋଜନ କରାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜାତୀୟସ୍ତରୀୟ ଶିଶିର ସରସ ମେଳା 2026 ଆସନ୍ତା 10 ତାରିଖରୁ ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ। ଚଳିତ ବର୍ଷ ଏହି ମେଳାରେ 30 କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଏହି ମେଳାରେ ମୋଟ 340 ଷ୍ଟଲ୍ରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମେତ ବିଭିନ୍ନ ଉଦ୍ୟୋଗୀମାନଙ୍କ ହସ୍ତଶିଳ୍ପ ପ୍ରଦର୍ଶନ କରାଯିବ। ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ପ୍ରତିଦିନ ସକାଳ 10ଟାରୁ ରାତି 10ଟା ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକସଭା ଭବନ ସମ୍ମିଳନୀ କକ୍ଷରେ ଷଷ୍ଠ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। ଆଜିଠାରୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଚିଲିକା ଏବଂ ମଙ୍ଗଳାଯୋଡ଼ିରେ ପକ୍ଷୀ ନିରୀକ୍ଷଣ, ନୌକା ଦୌଡ଼, କର୍ମଶାଳା ଏବଂ ବିଶେଷ ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେଉଛି। ଏହି ତ୍ରିଦିବସୀୟ ମହୋତ୍ସବରେ ଜୈବ ବିବିଧତାର ସଂରକ୍ଷଣ ସହ ଚିଲିକାରେ ପକ୍ଷୀଙ୍କ ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଅଭ୍ୟାସକୁ ପ୍ରୋହାହିତ କରିବାରେ ସହାୟକ ହେଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଦ୍ଘାଟନୀ ଉତ୍ସବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମଧ୍ୟ ଉପସ୍ଥିତ ଥିଲେ। ପ୍ରତ୍ୟେକ ବର୍ଷ ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ 150ରୁ ଅଧିକ ପ୍ରଜାତିର ପ୍ରାୟ 10 ଲକ୍ଷ ପକ୍ଷୀ ରୁଷ, ସାଇବେରିଆ ଓ ମଙ୍ଗୋଲିଆ ଭଳି ଦେଶରୁ ଚିଲିକାକୁ ଆସିଥାନ୍ତି। ପାଣିପାଗ ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘନକୁହୁଡ଼ି ହେବା ନେଇ ବୌଦ୍ଧ, କନ୍ଧମାଳ, ନୟାଗଡ଼, କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଏବଂ ଗ୍ରାମ ସ୍ୱରାଜ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଭିଭିଜି ରାମଜୀ ଆଇନ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ସମେତ 55 ସାହିତ୍ୟ କୃତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାୟୁ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ କଟକ ଓ ଭୁବନେଶ୍ୱରରେ ଆଜିଠାରୁ ଲାଗୁ ହେଲା କଟକଣା। ପଞ୍ଚାୟତଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ମହିଳାମାନଙ୍କୁ ପାଣି ପଞ୍ଚାୟତ ବ୍ୟବସ୍ଥାରେ ସାମିଲ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଆରମ୍ଭ ହେଲା ପାଣି ପଞ୍ଚାୟତ ପକ୍ଷ ଏବଂ ଷଷ୍ଠ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।